ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସ୍ଥିର ସରକାର ରହିଲେ ଉଭୟ ଦେଶ ଓ ରାଜ୍ୟର ବିକାଶ ତ୍ୱରାନ୍ୱିତ ହୋଇପାରିବ, କହିଲେ ପ୍ରଧାନମନ୍ତ୍ରୀ। 22ତମ ଏସିଆନ ଭାରତ ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରତିରକ୍ଷା କ୍ରୟ ମାନୁଆଲ 2025 ଜାରି କଲେ ପ୍ରତିରକ୍ଷା ମନ୍ତ୍ରୀ। ରେଳଯାତ୍ରୀଙ୍କ ସୁବିଧା ସୁନିଶ୍ଚିତ କରିବା ଲାଗି ସମୀକ୍ଷା କଲେ ରେଳମନ୍ତ୍ରୀ। ଏବଂ ଆଇସିସି ମହିଳା ଏକଦିବସୀୟ କ୍ରିକେଟ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ଭାରତ। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ଦ୍ରୁତ ବିକାଶ ଘଟୁଛି ଏବଂ ଏହି ବିକାଶ ଯାତ୍ରାରେ ବିହାର ମଧ୍ୟ ଆଗକୁ ବଢ଼ୁଛି। ଗତ ସନ୍ଧ୍ୟାରେ ମେରା ବୁଥ୍ ସବ୍ସେ ମଜବୁତ୍ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ଏନ୍ଡିଏର କର୍ମୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ଆଲୋଚନା କରିଥିଲେ। ଶ୍ରୀ ମୋଦି କହିଥିଲେ, କେନ୍ଦ୍ର ଏବଂ ବିହାରରେ ସ୍ଥିର ସରକାର ଥିବାରୁ ବିକାଶର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି।
ଆଜ ଦେଶ ମେ ବିକାଶ କା ମହାୟଜ୍ଞ ଚାଲ ରହା ହେ ଔର ବିହାର ବି ଇସମେ କନ୍ଧେ ସେ କନ୍ଧା ମିଲାକର ଚାଲ ରହା ହେ। ବିହାର ମେ ହରେକ କ୍ଷେତ୍ର ମେ ହରେକ ଦିଶା ମେ କାମ ହୋ ରହା ହେ। କହିଁ ଅସ୍ପତାଲ ବନ ରହେ ହେଁ, କହିଁ ନଏ ରେଲୱେ ରୁଟ ବନ ରହେ ହେଁ, କହିଁ ଅଚ୍ଛେ ସ୍କୁଲ ବନ ରହେ ହେଁ। ଔର ଇସକା ବହୁତ ବଡ଼ା କାରଣ ୟେ ହେ କି ଦେଶ ଔର ବିହାର ମେ ଏକ ସ୍ଥିର ସରକାର ହେ। ଜବ ସ୍ଥିରତା ହୋତୀ ହେ ତୋ ବିକାଶ ତେଜ ହୋତା ହେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ବର୍ଷଗୁଡ଼ିକରେ ବିହାରକୁ ପ୍ରଯୁକ୍ତି ବିଦ୍ୟାର କେନ୍ଦ୍ର କରିବାକୁ ଏନ୍ଡିଏ ଲକ୍ଷ୍ୟ ରଖିଛି। ଶ୍ରୀ ମୋଦି କହିଛନ୍ତି, ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋତ୍ସାହିତ କରି ବିହାରର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ।
ସାଇନ୍ସ ଅର୍ ଟେକ୍ନୋଲୋଜି କା କ୍ଷେତ୍ର ହଉ, ଏଭିଏସନ୍ ସେ ସ୍ପେସ୍ ଟେକ୍ନୋଲୋଜି ତକ, ଫ୍ୟାସନ୍ ଟେକ୍ନୋଲୋଜି ଅର୍ ଫିନ୍ଟେକ୍ ଇଣ୍ଡଷ୍ଟ୍ରି ହଉ, ୟା ମେଡିକାଲ ଏଜୁକେସନ୍ ଅର୍ ମିଡିଆ ଜେସେ ସେକ୍ଟର୍ସ ହଉ, ବିହାର କି ବେଟିଓଁ ନେ ହର ଜଗା ଅପନା ପରଚମ ଲହରାୟା ହେ। ଆରଜେଡି କେ ସମୟ ବିହାର ମେ ଜିତନେ ମେଡିକାଲ କଲେଜ ଥେ, ଆଜ ଉସସେ ଦୋ ଗୁନା ଜ୍ୟାଦା ମେଡିକାଲ କଲେଜ ବିହାର ମେ ହେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ରବିବାର ଦିନ 22ତମ ଆସିଆନ ଭାରତ ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଗଦେବେ। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ଙ୍କୁ ଆସିଆନ ଚମ୍ପିୟନ୍ସିପ୍ ମାଲେସିଆ ଅଧ୍ୟକ୍ଷତା କରୁଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଆଗାମୀ ସମ୍ମିଳନୀର ସଫଳତା ନେଇ ଆଶାବାଦୀ ଅଛନ୍ତି। ଆସିଆନ ଭାରତ ରଣନୈତିକ ଭାଗିଦାରିତା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଦ୍ୱିପକ୍ଷୀୟ ପ୍ରତିବଦ୍ଧତାକୁ ମଧ୍ୟ ଶ୍ରୀ ମୋଦି ସୁନିଶ୍ଚିତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏସୀୟ ନେତାମାନେ ମିଳିତ ଭାବେ ଆସିଆନ ଭାରତ ସମ୍ମିଳନୀର ବିକାଶ ସମ୍ପର୍କରେ ମିଳିତ ଭାବେ ସମୀକ୍ଷା କରିବେ ଏବଂ ବ୍ୟାପକ ରଣନୈତିକ ଭାଗିଦାରୀ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବେ। ଭାରତର ଇଷ୍ଟ ପଲିସି ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣକୁ ପ୍ରତିଫଳିତ କରିବା ଲାଗି ଆସିଆନ ସମ୍ମିଳନୀ ହେଉଛି ଆଲୋଚନାର ପ୍ରମୁଖ ସ୍ତମ୍ଭ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଚଳିତ ମାସ 27 କ୍ୱାଲାଲାମ୍ପୁରଠାରେ ହେବାକୁ ଥିବା ବିଂଶତମ ଇଷ୍ଟ ଏସିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିନିଧିତ୍ୱ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୂଆଦିଲ୍ଲୀରେ ପ୍ରତିରକ୍ଷା କ୍ରୟ ମାନୁଆଲ 2025 ଜାରି କରିଛନ୍ତି। ଏହା ଆସନ୍ତା ମାସ 1 କାର୍ଯ୍ୟକାରୀ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା 3 ସେବା ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ଦ୍ୱାରା ପ୍ରାୟ 1,00,000,000,000 ରାଜସ୍ୱ ସମ୍ଭଳିତ କ୍ରୟ ବ୍ୟବସ୍ଥା ଏହାଦ୍ୱାରା ସହଜ ହୋଇପାରିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଏଥିରେ ଜଡ଼ିତ ଅନ୍ୟ କର୍ମଚାରୀଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ବ୍ୟବସ୍ଥା ଦ୍ୱାରା ଦେଶରେ ପ୍ରତିରକ୍ଷା ଉତ୍ପାଦନ ସହଜ ହେବା ସହ ଷ୍ଟାର୍ଟଅପ୍ ଏବଂ ବିଭିନ୍ନ ବର୍ଗର ଉଦ୍ୟୋଗଗୁଡ଼ିକର ଦାୟିତ୍ୱବୋଧ ସୁନିଶ୍ଚିତ ହୋଇପାରିବ। ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଅପରେସନ୍ ସିନ୍ଦୁର ହେଉଛି ଭାରତର ଇଚ୍ଛାଶକ୍ତି ଏବଂ ସାମର୍ଥ୍ୟର ପ୍ରତୀକ। ପ୍ରତ୍ୟେକ ଆହ୍ୱାନର ମୁକାବିଲା ଲାଗି ଭାରତ ସର୍ବଦା ପ୍ରସ୍ତୁତ ହୋଇ ରହିଛି ବୋଲି ଏହା ସମଗ୍ର ବିଶ୍ୱକୁ ବାର୍ତ୍ତା ପ୍ରଦାନ କରିଛି। ନୂଆଦିଲ୍ଲୀଠାରେ ଗତକାଲି ନୌ କମାଣ୍ଡରମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରି ମନ୍ତ୍ରୀ ଶ୍ରୀ ସିଂ ଭାରତୀୟ ନୌବାହିନୀର କର୍ମକର୍ତ୍ତାଙ୍କ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କେରଳର କୋଟ୍ଟାୟାମରୁ କୋଚିକୁ ଯାତ୍ରା କରିବେ। ଏର୍ଣ୍ଣାକୁଲମ୍ସ୍ଥିତ ସେଣ୍ଟ ଥେରାସସ୍ କଲେଜର ସମାରୋହରେ ରାଷ୍ଟ୍ରପତି ଯୋଗଦେବେ। ରାଷ୍ଟ୍ରପତି ମୁର୍ମୁଙ୍କ ଗସ୍ତକୁ ନେଇ କେରଳର ସାହିତ୍ୟନଗରୀ କୋଟ୍ଟାୟାମରେ ଉତ୍ସାହ ଦେଖାଦେଇଛି। ଗତକାଲି କୋଟ୍ଟାୟାମରୁ କୁମାରାକମ୍ ଯାତ୍ରା ସମୟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇ ଅଭିବାଦନ ଜଣାଇଥିଲେ। ପାଲାର ସେଣ୍ଟ ଥୋମାସ୍ କଲେଜର ପ୍ଲାଟିନମ୍ ଜୁବୁଲି ସମାରୋହକୁ ଉଦ୍ଘାଟନ କରି ରାଷ୍ଟ୍ରପତି ଶିକ୍ଷା କ୍ଷେତ୍ରରେ କୋଟ୍ଟାୟମ୍ର ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଶଂସା କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ, କେରଳ ସାକ୍ଷରତା, ଶିକ୍ଷା ଏବଂ ଜ୍ଞାନର ଶକ୍ତି ଯୋଗୁଁ ମାନବ ବିକାଶ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି। ସେ କହିଥିଲେ, ଜ୍ଞାନ ସମାଜକୁ ବିକାଶ ଦିଗରେ ଆଗେଇ ନେଇଥାଏ ଏବଂ ଆତ୍ମନିର୍ଭର କରାଇଥାଏ। ରାଷ୍ଟ୍ରପତି ମୁର୍ମୁ ପୂର୍ବତନ ରାଷ୍ଟ୍ରପତି କେ ଆର୍ ନାରାୟଣନ୍ଙ୍କ ଜୀବନଯାତ୍ରାର ସ୍କୃତିଚାରଣ କରି କହିଥିଲେ, ସାଧାରଣ ପରିବାରରୁ ଜୀବନଯାତ୍ରା ଆରମ୍ଭ କରି ସେ ଉଚ୍ଚ ଶିଖରରେ ପହଞ୍ଚିପାରିଥିଲେ। ପାର୍ବଣ ଋତୁରେ ଯାତ୍ରୀମାନଙ୍କ ସୁବିଧା ସୁନିଶ୍ଚିତ କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ରେଳଭବନରେ ୱାର୍ ରୁମ୍ରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଗତକାଲି ଶ୍ରୀ ବୈଷ୍ଣବ ଛଟ୍ ପୂଜା ନିମନ୍ତେ ରେଳବାଇର ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରେଳଷ୍ଟେସନ୍ଗୁଡ଼ିକରେ ୱାର୍ ରୁମ୍ ସ୍ଥାପନ କରାଯାଇ ପାର୍ବଣ ଋତୁରେ ଟ୍ରେନ୍ ଚଳାଚଳ ଓ ଭିଡ଼ ପରିଚାଳନା ନେଇ ନିରୀକ୍ଷଣ କରାଯାଉଥିବା ସେ କହିଥିଲେ। ଶ୍ରୀ ବୈଷ୍ଣବ କହିଥିଲେ, ଦେଶରେ ରେଳ ଚଳାଚଳକୁ ସୁବ୍ୟବସ୍ଥିତ କରିବା ପାଇଁ ତିନୋଟି କ୍ଷେତ୍ରରେ ୱାର୍ ରୁମ୍ ସ୍ଥାପନ କରାଯାଇଛି। ଡିଭିଜନ ସ୍ତରରେ, ଜୋନାଲ ସ୍ତରରେ ଏବଂ ରେଳବାଇ ବୋର୍ଡ ସ୍ତରରେ ଗୋଟିଏ ଲେଖାଏଁ ୱାର୍ ରୁମ୍ କାର୍ଯ୍ୟ କରୁଛି। ସେଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପ୍ରତ୍ୟେକ ପ୍ରମୁଖ ରେଳଷ୍ଟେସନ୍ଗୁଡ଼ିକରେ ଖୋଲାଯାଇଥିବା ମିନି ନିୟନ୍ତ୍ରଣ କେନ୍ଦ୍ରକୁ ପରିଚାଳନା କରାଯାଉଛି। ଏହାଦ୍ୱାରା ସମସ୍ତ ଟ୍ରେନ୍ର ଗତିବିଧି ଓ ଭିଡ଼ ପରିଚାଳନା ନେଇ ବାସ୍ତବ ସମୟରେ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀ ବୈଷ୍ଣବ କହିଛନ୍ତି, ନିୟମିତ ଟ୍ରେନ୍ ବ୍ୟତୀତ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ଦୈନିକ 300 ଲେଖାଏଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହିପରି ମୋଟ 1500 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ଜଣାପଡ଼ିଛି। ଚଳିତ ମାସ 1 ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା ଆସନ୍ତା ମାସ 30 ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏହି 61 ଦିନ ଧରି ଦେଶର ବିଭିନ୍ନ ଅଞ୍ଚଳରେ 12,000 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଥିବା ଶ୍ରୀ ବୈଷ୍ଣବ କହିଛନ୍ତି।
एक वॉर रूम ऑपरेशनल होता है डिवीजन लेवल पे, दूसरा जोनल लेवल पे और तीसरा रेलवे बोर्ड के लेवल पे। रेलवे बोर्ड के लेवल पे डिवीजन और जोन का फीड भी यहाँ पर आता है। साथ ही साथ हर बड़े स्टेशन पे एक मिनी कंट्रोल रूम भी बनाया गया है। इस पूरी व्यवस्था से देश भर में हर स्टेशन की क्या पोजीशन है, कहाँ पे एक्स्ट्रा गाड़ियां चाहिए, किस तरह की प्रॉब्लम्स आ रही है, वो एक कोऑर्डिनेटेड वे में चल पा रहा है।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସପ୍ତଦଶ ରୋଜଗାର ମେଳା ଅବସରରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 40 ସ୍ଥାନରେ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ତାମିଲନାଡୁରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ, ଚେନ୍ନାଇଠାରେ ଆୟୁଷ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ମଦୁରାଇରେ, ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ତିରୁଚିରାପଲ୍ଲୀଠାରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବାର କାର୍ଯ୍ୟସୂଚୀ ରହିଛି। ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବାପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ସ୍ୱରୂପ ନିଯୁକ୍ତି ମେଳା ଆୟୋଜନ କରାଯାଇ ଯୁବକ ଯୁବତୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଉଛି। ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ରାଷ୍ଟ୍ର ନିର୍ମାଣରେ ଭାଗିଦାର ହେବା ଲାଗି ସେମାନଙ୍କ ଭୂମିକା ସୁନିଶ୍ଚିତ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ନୂଆଦିଲ୍ଲୀରେ ଶେଷ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୁଇଦିନିଆ ସମ୍ମିଳନୀରୁ ଏହା ଜଣାପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀ ସାମିଲ ହୋଇଥିଲେ। କମିଶନର ବରିଷ୍ଠ ଅଧିକାରୀମାନେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ନିର୍ବାଚନ କମିଶନ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ନିମନ୍ତେ ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗର ନିର୍ବାଚନ ଅଧିକାରୀଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିଥିଲେ। ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ 53 ରନ୍ରେ ଭାରତ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତର ପ୍ରତୀକା ରାୱଲ ଏବଂ ସ୍କୃତି ମନ୍ଧାନା ଦଳର ସ୍କୋର 49 ଓଭରରେ 3 ୱିକେଟ୍ ବିନିମୟରେ 340 ରନ୍ କରିଥିଲେ। ମନ୍ଧାନା 109 ରନ୍ କରିଥିବା ବେଳେ ରାୱଲ 122 ରନ୍ କରିଥିଲେ। ମହିଳା ବିଶ୍ୱକପ୍ ଇତିହାସରେ ଉଭୟଙ୍କ ଯୋଡ଼ି ସର୍ବାଧିକ 212 ରନ୍ର ଓପନିଂ ଯୋଡ଼ି ଥିଲା। ବର୍ଷା ବାଧିତ ଏହି ମ୍ୟାଚ୍ରେ 44 ଓଭରରେ 324 ରନ୍ର ପିଛା କରି ନ୍ୟୁଜିଲାଣ୍ଡ 8 ୱିକେଟ୍ ହରାଇ 271 ରନ୍ କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସ୍ଥିର ସରକାର ରହିଲେ ଉଭୟ ଦେଶ ଓ ରାଜ୍ୟର ବିକାଶ ତ୍ୱରାନ୍ୱିତ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। ଆଜି ସପ୍ତଦଶ ରୋଜଗାର ମେଳା ଅବସରରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ପ୍ରତିରକ୍ଷା କ୍ରୟ ମାନୁଆଲ 2025 ଜାରି କଲେ ପ୍ରତିରକ୍ଷା ମନ୍ତ୍ରୀ। ରେଳଯାତ୍ରୀଙ୍କ ସୁବିଧା ସୁନିଶ୍ଚିତ କରିବା ଲାଗି ସମୀକ୍ଷା କଲେ ରେଳମନ୍ତ୍ରୀ। ଏବଂ ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମିଫାଇନାଲ୍ରେ ଭାରତ। ସମ୍ବାଦ ଶେଷ ହେଲା।